आकाशवाणी संबलपुर आंचलिक खबर पढ़ुछन बंदिता मिश्र। जुहार पहला मुख्य खबर आयबा निर्वाचन थी मतदाता माने जनता सुविधा न भोट दे पारे हेतार उपर जोर देछन निर्वाचन आयोग। वयस्क आ दिव्यांग मतदाता लगी हेबा खास व्यवस्था। पियाज रप्तानी उपर निषेधादेश के अनिर्दिष्ट समय लगी बढ़ेछन केन्द्र सरकार। आज हेउछि विश्व जक्ष्मा दिवस इ बछर विषय हेउछि हाँ आमे जक्ष्मा के शेष करिपारमा। आउर देवगढ़ के छाड़ी पश्चिम ओडिशार सबु जगान पारा 35 डिग्री उपरे। पूरा खबर मतदाता माने जनता सुविधा न भोट दे पारे हेतार उपर निर्वाचन आयोग जोर देछन। केहनी मतदाता जनता भोट देवानु वंचित नाई हुअन निर्वाचन आयोग से लक्ष्य रखिछन। मिलिथिबा सूचना अनुसार 85 बछनु अत्का बयसर मतदाता आर 40% दिव्यांग मतदाता माने जनता घरे बसिकरी भोट दे पारे हेतिर लागि निर्वाचन आयोग पदक्षेप नेछन। वयस्क आर दिव्यांग मतदाता मानक लागि फी मतदान केन्द्र पुलिंग बुथ न स्वेच्छासेवी आर ह्विल चेयर रहबा। दिव्यांग और वयस्क मतदाता मानक लागि निर्वाचन आयोग तरफ परिवहन व्यवस्था भी करा। दिव्यांग माने जनता सहजे मतदान करिपारबे आर मतदान केन्द्र न सबु सुविधा पाइबे हेतिर लागि निर्वाचन आयोग सक्षम आप लॉन्च करिछे। स्कूल मानकु पुलिंग बुथ हेउथबानु छात्र छात्री मानकु निर्वाचन प्रक्रिया उपहार हिसाबे स्थायी निश्चित सर्वनिम्न सुविधा एएमएफ उपरे भिल गुरुत्व दिया जाउछे। हेति पीबार पाइन शौचालय ह्विल चेयर हेल्प डेस्क भोटर सुविधा केन्द्र आलोक आर छाया व्यवस्था रहिछे। इतार संगे दिव्यांग मानकर परिचालित मतदान केन्द्र महिला मानकर परिचालित मतदान केन्द्र आर आदर्श मतदान केन्द्र व्यवस्था करा जाइछे। केन्द्र सरकार पियाज रप्तानी उपरे निषेधादेश के अनिर्दिष्ट समय लगी बढ़ीछन। घर उपलब्धता बढ़ावार संगे पियाजर दाम आयते रखबार के केन्द्र सरकार निषेधादेश समय बढ़ीछन। आगनु इ मास 31 तारीख तक पियाज रप्तानी उपरे निषेधादेश जारी करा जाइछला। खरादिने ताती बढ़वार संगे डाक्तरखाना मानकु जुए लगवार आशंका थिबानु केन्द्र स्वास्थ्य मंत्रालय सचिव अपूर्व चंद्र सबु राज्य और केन्द्रशासित अंचल मुख्य शासन सचिव मानकु चिठी लिखिछन। चिठीटी सबु स्वीकृति प्राप्त डाक्तरखाना न जुए लगवार घटना रुकवार के तुर्ती पदक्षेप सुनिश्चित करबार लागी कहजाइछे। डाक्तरखाना मानकर पूरा जांच संगे विद्युत लोड क्षमता असंगति दूर करबार के और राज्य अग्निशम विभाग नो वैध अग्निशम एनओसी निश्चित करबार के चिठी निर्देश दिया जाइछे। डाक्तरखाना मानकु जुए लिभा जंत्र और बाकी व्यवस्था ठीक ठाक अछि कि नाई जांच करी डाक्तरखाना टी वाटर स्प्रिंकलर और होस पाइप रखबार संगे जातीय बिल्डिंग कोड के कड़ाकड़ी पालन करबार के कहा जाइछे। आज हेउछि विश्व जक्ष्मा दिवस। संक्रामक बीमारी जक्ष्मा टीबी बाबदे लोकमानकर भित्रे सचेतनता सृष्टि लागि फी बछर विश्व जक्ष्मा दिवस पालन करा जायसि। 1882 मसीहार आज दिने डॉक्टर रॉबर्ट कोच जक्ष्मा बीमारी करुथबा बैक्टेरियम के आविष्कार करिथिले। तार उत्रु जक्ष्मा बीमारी के चिन्हट और तार निदान बाट खुलिथिला। हेति लागि डॉक्टर रॉबर्ट कोच को नोबेल पुरस्कार भी मिलिथिला। जक्ष्मा बीमारी माइक्रो बैक्टेरियम ट्यूबर क्लोसिस बोलिकरी गुटे बैक्टेरिया लागि हेसी। इ बीमारी फुसफुसी हेबार संगे किडनी और मस्तिष्क के ढेर प्रभावित करसी। टीबी बीमारी होता रोगी कफ छींक और थूक जरिया थी चापसी। हेले बेल थाउन थाउन चिकित्सा कले इ बीमारी पूरा निदान हो पारसी। इ बछर जक्ष्मा दिवस विषय हाँ आमे जक्ष्मा के शेष करिपारमा रखा जाइछे। विश्व जक्ष्मा दिवस अवसर राष्ट्रपति द्रौपदी मुर्मू देश के जक्ष्मा मुक्त करबार लागि सभी मिसिकरी काम करबार के आह्वान देइछन। सेन्ता राज्यपाल रघुवर दास और मुख्यमंत्री नवीन पटनायक भिल सामाजिक गणमाध्यम एक्स थी अलग अलग पोस्ट करी जल्दी चिन्ही पारे आर चिकित्सा कले टीबी बीमारी भल हो पार्बा बोली कहिछन। भारत में फी बछर लक्षाधिक लोक टीबी बीमारी थी आक्रांत होउथबार बेले ओडिशा के आयबा 2025 मसीहा तक जक्ष्मा मुक्त करबार के लक्ष्य रखा जाइछे। राज्य एछन फी लाखे लुकर भितरु 2548 जनकर परीक्षा करा जाउछे। पाखापाखी सबु डाक्तरखाना न ट्रूनाट मिशिन थी जक्ष्मा परीक्षा करा जाई करी संक्रमित मानकु महालिया उसो दिया जाउछे। दुई हप्ता नु अटका समय खासी लागि रहले तुर्ती परीक्षा करै नबार के स्वास्थ्य विभाग तरफ परामर्श दिया जाइछे। आपण माने खबर सुनुछन आकाशवाणी संबलपुर केन्द्र नु। ବୌଦ୍ଧ ଜିଲ୍ଲାର କନ୍ଧମାଳ ଲୋକସଭା ଆସନ ସାଙ୍ଗେ ଜିଲ୍ଲାର ବୌଦ୍ଧ ଆର୍ କଣ୍ଟାମାଳ ବିଧାନସଭା ଆସନ ଲାଗି ଆଇବା ମେ 20 ତାରିଖ ଦିନ ଭୋଟ୍ ହେବା। ଜିଲ୍ଲାର ସୁରୁଖୁର୍ତ୍ତି ନିର୍ବାଚନ ପରିଚାଳନା ଲାଗି 411 ଜଣ ପ୍ରିଜାଇଡିଂ ଅଫିସର, 2055 ଜଣ ପୁଲିଂ ଅଫିସର ଆର୍ 59 ଜଣ ସେକ୍ଟର ଅଫିସରଙ୍କୁ ତାଲିମ ଦିଆସରିଛେ। ବୌଦ୍ଧ ଜିଲ୍ଲାପାଳ ଆର୍ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଜେ ସୁନାଲ ସୂଚନା ଦେଇକରି କହିଛନ୍ତି ଯେ
ଯେଉଁମାନେ ଫ୍ରେସ୍ ଭୋଟର ଅଛନ୍ତି ତାଙ୍କୁ ମୁଁ ନିଶ୍ଚିତ କହିବି କି ଏଇଟା ଗୋଟେ ଛୁଟି ଦିନ ନେବେ ନାହିଁ। ହେଲା, ଆମର ୟଙ୍ଗ ଭୋଟର୍ସ, ମୁଁ ବି ଦିନେ କଲେଜରେ ଥିଲି, ସ୍କୁଲରେ ଥିଲି, ତ ଆମକୁ ଲାଗୁଥିଲା ଆରେ ବା ବଢ଼ିଆଟା ଛୁଟି ଦିନଟା ଆମେ ଏଞ୍ଜୟ କରିବା, ସେଟା ନାହିଁ। ଇଲେକ୍ସନ କମିଶନ ଯେମିତି କହୁଛନ୍ତି, ଆମର ଏ ବର୍ଷର ସ୍ଲୋଗାନ ହେଲା ଚୁନାବ କା ପର୍ବ ଦେଶ କା ଗର୍ବ, ତ ଏଇଟା ଗୋଟେ ପର୍ବ ଟାଇପ୍ର ନେବା। ଆମର ଯେମିତି 12 ମାସ 13 ପର୍ବ ହେଉଛି, ତ ଏଇଟାକୁ ଆଉ ଗୋଟେ ପର୍ବ ନେବା। ଏଇଟା 5 ବର୍ଷ ଥରେ ଆସୁଛି ଏ ପର୍ବ, ତ ଏ ପର୍ବରେ ନିଶ୍ଚିତ ଆମେ ସମସ୍ତେ ସାମିଲ ହେବା। ପ୍ଲସ୍ ଯେଉଁ ଆମର ନୂଆ ଭୋଟର୍ସ ଅଛନ୍ତି 18ରୁ 20 ବର୍ଷ 22 ବର୍ଷ, ତାଙ୍କୁ ମୋର ନିଜ ହୃଦୟର ନିବେଦନ କି ଆପଣ ପ୍ଲିଜ୍ ଆସନ୍ତୁ। ଆପଣ ଆସିଲେ ଗୋଟେ ମଡେଲ ଆପଣ ରଖିପାରିବେ, ଆଉ ଯାହା ବି ଆପଣ ଅଛି, ଯାହାକୁ ବି ବାଛିବାର ଅଛି, ଯୋଉ ବି କ୍ୟାଣ୍ଡିଡେଟ୍କୁ ଯୋଉ ବି ଦଳକୁ ଦେବାର ଅଛି ଦେବେ। ଆପଣଙ୍କୁ ଗୋଟେ ରେସ୍ପନ୍ସିବଲ୍ ଗଭର୍ଣ୍ଣମେଣ୍ଟ ଆପଣ ବାଛିବେ, ତାହେଲେ ଆପଣ ଗଭର୍ଣ୍ଣମେଣ୍ଟକୁ ଆକାଉଣ୍ଟେବଲ୍ କରିପାରିବେ। ଯଦି ଆପଣ ଇଲେକ୍ସନ ପ୍ରୋସେସ୍ରେ ନ ରହିବେ ତାହେଲେ ଗଭର୍ଣ୍ଣମେଣ୍ଟକୁ ଆକାଉଣ୍ଟେବଲ୍ କେମିତି କରିବେ? ତ ସେଥିପାଇଁ ସମସ୍ତଙ୍କୁ ରହିଲା। ପ୍ଲସ୍ ସବୁ ମହିଳା ଭୋଟର ହେଉ କି ଏଲ୍ଡରଲି ଭୋଟର ହେଉ, ତାଙ୍କୁ ବି ମୁଁ ରହିବ। ଯଦି ଏଲ୍ଡରଲି ଭୋଟର ତାଙ୍କର କିଛି ହୋମ୍ ଭୋଟିଂ ଯାହାର ସୁବିଧା ଅଛି ସେ ହୋମ୍ ଭୋଟିଂ କରିବେ, ନହେଲେ ଯଦି ଆମ ବୁଥକୁ ବି ଆସିବେ ଆମେ ଆପଣଙ୍କୁ ପ୍ରପର୍ ଫେସିଲିଟି ଦେବୁ, ଆପଣ ଭୋଟିଂ କରିପାରିବେ।
ଆମର ବୌଦ୍ଧ ଜିଲ୍ଲା ପ୍ରତିନିଧି ସମ୍ପଦ କୁମାର ଅଗ୍ରୱାଲ ଅତ୍କା ସୂଚନା ଦେଇକରି କହିଛନ୍,
ଦେଶରେ ସାଧାରଣ ନିର୍ବାଚନ ଘୋଷଣା ହେବା ପରେ ବୌଦ୍ଧ ଜିଲ୍ଲାରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଏହା ସହିତ ପ୍ରଶାସନ ନିଜର ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେବାରେ ଲାଗି ପଡ଼ିଛି। ବୌଦ୍ଧ ଜିଲ୍ଲାରେ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲାପାଳ ତଥା ମୁଖ୍ୟ ନିର୍ବାଚନ ଅଧିକାରୀ ଜେ ସୋନାଲଙ୍କ ନେତୃତ୍ୱରେ ସମ୍ପୂର୍ଣ୍ଣ ପ୍ରଶାସନ ତତ୍ପର ହୋଇଉଠିଛି। ନିର୍ବାଚନରେ ମତଦାନ ଏକ ମହାନ ପର୍ବ ବୋଲି କହିବା ସହ ଜିଲ୍ଲାର ସମସ୍ତ ମତଦାତା ମତଦାନ କରିବାକୁ ଜିଲ୍ଲାପାଳ ନିଜ ବାର୍ତ୍ତାରେ ଅନୁରୋଧ କରିଛନ୍ତି। ବୌଦ୍ଧ ଜିଲ୍ଲାରେ କନ୍ଧମାଳ ଲୋକସଭା ଆସନ ସହିତ ବୌଦ୍ଧ ବିଧାନସଭା ଓ କଣ୍ଟାମାଳ ବିଧାନସଭା ଆସନ ପାଇଁ ଆସନ୍ତା ମେ 20 ତାରିଖରେ ଭୋଟ୍ ଗ୍ରହଣ କରାଯିବ। ଜିଲ୍ଲାରେ ଯେପରି ଶାନ୍ତି ଶୃଙ୍ଖଳା ସହ ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ହୋଇପାରିବ ସେ ନେଇ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି। ବୌଦ୍ଧ ଜିଲ୍ଲାରେ 3,33,557 ଜଣ ଭୋଟର ରହିଥିବା ବେଳେ ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା 1,71,068 ଜଣ ରହିଛି। ଏହାସହ ମହିଳା ଭୋଟରଙ୍କ ସଂଖ୍ୟା 1,62,480 ରହିଛି। ଜିଲ୍ଲାରେ ମାତ୍ର 9 ଜଣ ତୃତୀୟ ଲିଙ୍ଗି ଭୋଟର ରହିଛନ୍ତି। ଭୋଟଦାନ ପାଇଁ ଜିଲ୍ଲାରେ ସମୁଦାୟ 411 ଗୋଟି ମତଦାନ କେନ୍ଦ୍ର ହୋଇଥିବା ବେଳେ ବୌଦ୍ଧ ନିର୍ବାଚନ ମଣ୍ଡଳୀ ପାଇଁ 194 ଓ କଣ୍ଟାମାଲ ନିର୍ବାଚନ ମଣ୍ଡଳୀ ପାଇଁ 217 ଗୋଟି ମତଦାନ କେନ୍ଦ୍ର କରାଯାଇଅଛି।
ସମ୍ବଲପୁର ମହାନଗର ନିଗମ ଇଲାକା ହୀରାକୁଦନୁ ଝାଡ଼ା ବାଣ୍ଟିଥି ଆକ୍ରାନ୍ତ ହୋଇଥିବାର ଶତାଧିକ ଲୋକ ଚିକିତ୍ସା ଚାଲିଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଦୁଇଜଣିଆ ବିଶେଷଜ୍ଞ ଦଳ ହୀରାକୁଦ ପହଞ୍ଚିକରି ସ୍ଥିତି ସମୀକ୍ଷା କରିଛନ୍। ବିଶେଷଜ୍ଞ ଦଳଥି ରାଜ୍ୟର ଆର୍ଆର୍ଟି ସେଲ୍ର ଡାକ୍ତର ସୁରଜିତ ଆର୍ ଆଇଡିଏସ୍ପିର ଏପିଡେମିଓଲୋଜିଷ୍ଟ ଡାକ୍ତର ସୁନିତା ଜେନା ଅଛନ୍। ସେମାନେ ହୀରାକୁଦ ଡାକ୍ତରଖାନାର ଭର୍ତ୍ତି ଥିବା ଆକ୍ରାନ୍ତମାନଙ୍କୁ ଦେଖବାର ସଙ୍ଗେ ଡାକ୍ତରମାନଙ୍କ ସଙ୍ଗେ ଆଲୋଚନା କରିଛନ୍। ବିଶେଷଜ୍ଞ ଦଳ ସ୍ଥିତି ବାବଦେ ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ଦେବେ ବୋଲି ଜଣାପଡ଼ିଛି। ଭୁବନେଶ୍ୱରରେ ଥିବା ବିଶ୍ୱ ଦକ୍ଷତା କେନ୍ଦ୍ରଟି 2024-25 ଶିକ୍ଷାବର୍ଷ ଲାଗି ଭିନ୍ ଭିନ୍ ଅତ୍ୟାଧୁନିକ ବିଷୟଟି ସ୍ପଟ୍ ନାଁ ଲେଖା ଆଇବା 27 ତାରିଖ ବୁଧବାର ନୁ ଏପ୍ରିଲ 6 ତାରିଖ ତକ ଚାଲବା। ସ୍କୁଲ ଅଫ୍ ଇଞ୍ଜିନିୟରିଂ ଆର୍ ସ୍କୁଲ ଅଫ୍ ସର୍ଭିସେସ୍ ପାଠ୍ୟକ୍ରମ ଅଧୀନଟି ଥିବା 7ଟା ବିଷୟଟି ନାଁ ଲେଖା ସକାଳ 9 ଉପରବେଳାର 5 ବଜା ତକ ଚାଲବା। ରାଜ୍ୟର ଯୋଗ୍ୟ ଆର୍ ଆଗ୍ରହୀ ପ୍ରାର୍ଥୀମାନେ ନାଁ ଲେଖାବାର୍କେ ଦରକାରୀ ପ୍ରମାଣପତ୍ର ସାଙ୍ଗେ ଆଣିକରି ଆଇବାର ଲାଗି ବିଶ୍ୱ ଦକ୍ଷତା କେନ୍ଦ୍ର ତରଫରୁ କୁହାଯାଇଛି। ରାଜ୍ୟ ତାତି ବଢ଼ୁଛି। ଆଇଜଭିଲ୍ ବଲାଙ୍ଗୀର ଦିନ ସବୁନୁ ଜହ ତାତି 38.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଛି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁସାରେ ଆଜି ଦିନର ତାତି ପଶ୍ଚିମ ଓଡ଼ିଶା ଟିଟିଲାଗଡ଼ 38.2, ଭବାନୀପାଟଣାନ 37, ଝାରସୁଗୁଡ଼ାନ 36.7, ରାଉରକେଲାନ 36.3, ସମ୍ବଲପୁର 36.2, ବୌଦ୍ଧ ସୁନ୍ଦରଗଡ଼ ଆର୍ ନୂଆପଡ଼ାନ 36, ସୁବର୍ଣ୍ଣପୁରନ 35.8, ବରଗଡ଼ନ 35.2 ଆର୍ ଦେବଗଡ଼ନ 34 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଆଇବା 4 ଦିନ ଭିତରେ ଦିନବେଳାର ତାତି ତାପମାତ୍ରା 3-5 ଡିଗ୍ରୀ ଆର୍ ରାତବେଳାର ତାତି 2-3 ଡିଗ୍ରୀ ତକ ବଢ଼ିପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଆଇବା ନିର୍ବାଚନଟି ମତଦାତାମାନେ ଯେନ୍ତା ସୁବିଧାନ ଭୋଟ୍ ଦେଇପାରିବେ ହେତାର ଉପରେ ଜୋର୍ ଦେଇଛନ୍ତି ନିର୍ବାଚନ ଆୟୋଗ। ବୟସ୍କ ଆର୍ ଦିବ୍ୟାଙ୍ଗ ମତଦାତାଙ୍କ ଲାଗି ହେବା ଖାସ୍ ବ୍ୟବସ୍ଥା। ପିଆଜ ରପ୍ତାନୀ ଉପରେ ନିଷେଧାଦେଶକୁ ଅନିର୍ଦ୍ଦିଷ୍ଟ ସମୟ ଲାଗି ବଢ଼ାଇଛନ୍ତି କେନ୍ଦ୍ର ସରକାର। ଆଉ ଦେବଗଡ଼କେ ଛାଡ଼ିକରି ପଶ୍ଚିମ ଓଡ଼ିଶାର ସବୁ ଜାଗାନ ପାରା 35 ଡିଗ୍ରୀ ଉପରେ। আজির আঞ্চলিক খবর ইন শেষ হল জুহার।